ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଦେଶର ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଅନୁଷ୍ଠିତ ହେବ ନିର୍ବାଚନ. ବନ୍ୟା ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ. ସାମାଜିକ ଗଣମାଧ୍ୟମ ଉପରେ ଜାରି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ନେପାଳ ସରକାର. ଏହାକୁ ବିରୋଧ କରି ଗତକାଲି ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ 19 ମୃତ, 300ରୁ ଅଧିକ ଆହତ. 8 ଦିନିଆ ଭାରତ ଗସ୍ତରେ ଆଜି ଆସିବେ ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ ଏବଂ ଆଜିଠାରୁ ଆବୁଧାବିରେ ଆରମ୍ଭ ହେବ ସପ୍ତଦଶ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା. ଆଜି ଦେଶର ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ. ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡିଆ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ମୁକାବିଲା ହେବ. ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବରୁ ଇଲେକ୍ଟୋରାଲ୍ କଲେଜ ଗଠନ ସରିଛି. ଏଥିରେ ସଂସଦର ଉଭୟ ଗୃହର ସଦସ୍ୟ ରହିଛନ୍ତି. ଗୁପ୍ତ ମତଦାନ ଜରିଆରେ ଇଲେକ୍ଟୋରାଲ୍ କଲେଜର ସଦସ୍ୟମାନେ ମତଦାନ କରିବେ. ଏକକ ସ୍ଥାନାନ୍ତରଣୀୟ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଦ୍ୱାରା ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥାଏ. ସମ୍ପୃକ୍ତ ସଦସ୍ୟମାନେ ନିଜ ଇଚ୍ଛା ମୁତାବକ ଯେକୌଣସି ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ. ଏଥିପାଇଁ କୌଣସି ଦଳୀୟ ହ୍ୱିପ୍ ବାଧ୍ୟବାଧକତା ହେବ ନାହିଁ. ପ୍ରତ୍ୟେକ ଭୋଟ୍ର ମୂଲ୍ୟ ସମାନ ରହିବ. ବର୍ତ୍ତମାନ ଲୋକସଭାରେ 542 ଜଣ ଏବଂ ରାଜ୍ୟସଭାରେ 249 ଜଣ ସଦସ୍ୟ ଅଛନ୍ତି. ଉପରାଷ୍ଟ୍ରପତି ନିର୍ବାଚନ ପାଇଁ 781 ରୁ 391 ଖଣ୍ଡ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବ. ଆଜି ସକାଳ 10:00ରୁ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ. ସନ୍ଧ୍ୟା 6:00 ପରେ ଭୋଟ୍ ଗଣତି କରାଯିବ. ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ. ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ଜଗଦୀପ ଧଙ୍କଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ହେଉଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଉପରାଷ୍ଟ୍ରପତି ପଦ ପାଇଁ ସିପି ରାଧାକ୍ରିଷ୍ଣନଙ୍କ ପ୍ରାର୍ଥୀତ୍ୱ ସାରା ଦେଶରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଶ୍ରୀ ରାଧାକ୍ରିଷ୍ଣନ ଜଣେ ସଫଳ ଉପରାଷ୍ଟ୍ରପତି ହେବା ସହ ତାଙ୍କ ଜ୍ଞାନ ଏବଂ ଅନ୍ତର୍ଦୃଷ୍ଟି ସହିତ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଆହୁରି ସମୃଦ୍ଧ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବନ୍ୟା ପ୍ରଭାବିତ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ. ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରେ ପହଞ୍ଚିବେ. ସେଠାରେ ଶ୍ରୀ ମୋଦି ରାଜ୍ୟର ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି. ବନ୍ୟା ପ୍ରଭାବିତ ସ୍ଥାନୀୟ ଲୋକମାନଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ କଥାବାର୍ତ୍ତା କରିବେ. ସେ ମଧ୍ୟ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ଆପଦା ମିତ୍ରଙ୍କ ସହ ତୃଣମୂଳ ସ୍ତରରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ. ହିମାଚଳ ପ୍ରଦେଶର ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଶ୍ରୀ ମୋଦି ଆକାଶମାର୍ଗରୁ ନିରୀକ୍ଷଣ କରିବେ. ହିମାଚଳ ପ୍ରଦେଶ ପରେ ପ୍ରଧାନମନ୍ତ୍ରୀ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିବେ. ଅପରାହ୍ନ 4:15 ସମୟରେ ଶ୍ରୀ ମୋଦି ଗୁରୁଦାସପୁରରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ଷୟକ୍ଷତି ଆକଳନ ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି. ସେଠାରେ ମଧ୍ୟ ଶ୍ରୀ ମୋଦି ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ, ଏନ୍ଡିଆର୍ଏଫ୍, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବଳ ଏସ୍ଡିଆର୍ଏଫ୍ ଏବଂ ଆପଦା ମିତ୍ରମାନଙ୍କ ସହ ଆଲୋଚନା କରିବେ. ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପଞ୍ଜାବ ସରକାର 20,000 କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିବାକୁ ପୂର୍ବରୁ ଅନୁରୋଧ କରିଥିଲେ. ରେଳ ରାଷ୍ଟ୍ରମନ୍ତ୍ରୀ ନବନୀତ ସିଂ ବିଟୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି. ସେ କହିଛନ୍ତି, ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କ୍ଷୟକ୍ଷତି ରିପୋର୍ଟ ଦାଖଲ ପରେ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ. ଇତିମଧ୍ୟରେ ରାଜ୍ୟରେ ବନ୍ୟା ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣକୁ ଆସୁଛି. ଭାକ୍ରା ଏବଂ ପଙ୍ଗ୍ ଡ୍ୟାମ୍ରୁ ବନ୍ୟାଜଳ ନିୟନ୍ତ୍ରଣ କରାଯାଉଛି. ରାଜ୍ୟର 2,085 ଗ୍ରାମର ପ୍ରାୟ 3,87,000ରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ଜଣାପଡ଼ିଛି. ଭାରତ ଓ ନ୍ୟୁଜିଲାଣ୍ଡ ବୈଦେଶିକ କାର୍ଯ୍ୟାଳୟ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଉଭୟ ପକ୍ଷ ଦ୍ୱିପକ୍ଷୀୟ ସମ୍ପର୍କ, ସୁରକ୍ଷା ଏବଂ ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶିକ୍ଷା ଓ କୃଷି, ପାରମ୍ପରିକ ଔଷଧ, ଜଳବାୟୁ ପରିବର୍ତ୍ତନ, କ୍ରୀଡ଼ା ଏବଂ ଲୋକସମ୍ପର୍କ ନେଇ ଆଲୋଚନା କରିଥିଲେ. ବୈଦେଶିକ ମନ୍ତ୍ରଣାଳୟର ସଚିବ ଡକ୍ଟର ନିନା ମାଲହୋତ୍ରା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ନ୍ୟୁଜିଲାଣ୍ଡର ବୈଦେଶିକ ମନ୍ତ୍ରଣାଳୟ ଓ ବାଣିଜ୍ୟ ବିଭାଗର ଉପସଚିବ ଗ୍ରାହମ୍ ମୋର୍ଟନ୍ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ. ବୈଠକରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ହୋଇଥିବା ବୁଝାମଣାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା. ଉଭୟ ଦେଶ ମଧ୍ୟରେ ପରବର୍ତ୍ତୀ ବୈଠକ ୱେଲିଂଟନ୍ରେ ହେବ ବୋଲି ସୂଚନା ମିଳିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳ ସରକାର ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ଜାରି କରିଥିବା ପ୍ରତିବନ୍ଧକ ପ୍ରତ୍ୟାହାର କରିଛନ୍ତି। ଗତକାଲି ଏହି ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସମୟରେ 19 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 300ରୁ ଅଧିକ ଆହତ ହୋଇଛନ୍ତି। ନେପାଳ ଯୋଗାଯୋଗ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ ଘୋଷଣା କରିଛନ୍ତି, ସରକାର ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ପରେ ପୂର୍ବରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ଜାରି କରାଯାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିନେଇଛନ୍ତି। ଗୁରୁଙ୍ଗ କହିଛନ୍ତି ସରକାର ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ସାମାଜିକ ଗଣମାଧ୍ୟମ ପୁନଃ ଆରମ୍ଭ ଲାଗି ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଗତକାଲି କାଠମାଣ୍ଡୁସ୍ଥିତ ସଂସଦ ଆଗରେ ପ୍ରତିବନ୍ଧିତ ସାମାଜିକ ଗଣମାଧ୍ୟମଗୁଡ଼ିକୁ ପୁଣି ସକ୍ରିୟ କରିବା ନେଇ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 3 ଦିନ ପୂର୍ବରୁ ନେପାଳ ସରକାର ଫେସ୍ବୁକ୍, ଏକ୍ସ ସମେତ 26 ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନେପାଳ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଜିକରଣ କରିନଥିଲେ। ଗତକାଲି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀମାନେ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବାରୁ ପୁଲିସ୍ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବା ଲାଗି ଟିୟର୍ ଗ୍ୟାସ୍ ଓ ପାଣିମାଡ଼ କରାଯାଇଥିଲା। ସର୍ବଶେଷ ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରିରେ ନେପାଳରେ ଫେସ୍ବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ କାର୍ଯ୍ୟ କରିବା ଆରମ୍ଭ କରିଛି। ଜେରୁଜେଲମ୍ରେ ନିର୍ଦ୍ଦୋଷ ନାଗରିକମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ସମସ୍ତ ପ୍ରକାରର ଆତଙ୍କବାଦୀଙ୍କୁ ନିନ୍ଦା କରେ ଏବଂ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରେ। ପ୍ରଧାନମନ୍ତ୍ରୀ ପୀଡ଼ିତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଇସ୍ରାଏଲ୍ରେ ଗତକାଲି ଜେରୁଜେଲମ୍ ରାମୋଟ୍ ଜଙ୍କସନ୍ରେ ଗୁଳିକାଣ୍ଡରେ 5 ଜଣଙ୍କ ମୃତ୍ୟୁ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍କିଟାଲରେ 5ମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ଏହି ଗୁଳିକାଣ୍ଡରେ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡ ଘଟାଇଥିବା 2 ଜଣଙ୍କ ପୁଲିସ୍ ଗୁଳିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ ଏବଂ ତାଙ୍କ ପତ୍ନୀ ବୀଣା ରାମଗୁଲାମ ଆଜିଠାରୁ 8-ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଚଳିତ ପ୍ରଧାନମନ୍ତ୍ରୀତ୍ୱ କାଳରେ ଡକ୍ଟର ରାମଗୁଲାମଙ୍କ ଏହା ପ୍ରଥମ ଭାରତ ଗସ୍ତ। ସେ ପୂର୍ବରୁ 2014 ମେ ମାସରେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଆଜିଠାରୁ ଆରମ୍ଭ ହେଉଥିବା ଗସ୍ତ କାଳରେ ଡକ୍ଟର ରାମଗୁଲାମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ଦୁଇ ଦେଶ ମଧ୍ୟରେ ବିସ୍ତାରିତ ରଣନୈତିକ ସହଭାଗିତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବେ। ଗସ୍ତକାଳରେ ମରିସସ୍ ପ୍ରଧାନମନ୍ତ୍ରୀ ମୁମ୍ବାଇ, ବାରାଣସୀ, ଅଯୋଧ୍ୟା ଏବଂ ତିରୁପତି ଗସ୍ତ କରିବା ସହ କେତେକ ବାଣିଜ୍ୟିକ ମଣ୍ଡଳୀଙ୍କ ସହ ବୈଠକରେ ଯୋଗଦେବେ। ଗତମାସ 15 ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରକୁ ଜିଏସ୍ଟି ପରିଷଦ ସଫଳ ଭାବେ କାର୍ଯ୍ୟକାରୀ କରିଛି। ଗତ 3 ତାରିଖରେ ଅନୁଷ୍ଠିତ ପରିଷଦ ବୈଠକରେ 4 ଜିଏସ୍ଟି ସ୍ଲାବ୍କୁ କେବଳ 5% ଓ 18% ଭଳି 2 ସ୍ଲାବ୍ରେ ସୀମିତ ରଖାଯାଇଛି। ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବା ପାଇଁ ଅନେକଗୁଡ଼ିଏ କ୍ଷେତ୍ରରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାକୁ ହ୍ରାସ କରାଯାଇଛି। ପ୍ରସାଧନ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ଏହି ଜିଏସ୍ଟି ସଂସ୍କାର ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ମତ ପ୍ରକାଶ ପାଇଛି। ଜିଏସ୍ଟି ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଅନେକ ପ୍ରସାଧନ ସାମଗ୍ରୀ ଉପରେ ଜିଏସ୍ଟି ହାର 18%ରୁ 5%କୁ ହ୍ରାସ କରାଯାଇଛି। କେଶ ତୈଳ, ସାମ୍ପୋ, ସେଭିଂ କ୍ରିମ୍, ସେଭିଂ ଲୋସନ, ଟୁଥ୍ପେଷ୍ଟ, ଦେହଲଗା ପାଉଡର ଏବଂ ଫେସ୍ ପାଉଡର ଶସ୍ତା ହୋଇଛି। ଦାନ୍ତଘଷା ପାଉଡର ଉପରେ ମଧ୍ୟ ଜିଏସ୍ଟି ହାର 5%କୁ ହ୍ରାସ କରାଯାଇଛି। ସାଧାରଣ ଲୋକଙ୍କ ପ୍ରସାଧନ ସାମଗ୍ରୀ ବ୍ୟବହାର ଅଭ୍ୟାସକୁ ଏହା ବୃଦ୍ଧି କରିବ ବୋଲି କୁହାଯାଇଛି। ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ପୁଣି ଟାଇଟଲ ହାସଲ କରିବା ପରେ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ତେବେ କ୍ରିକେଟ୍, ବ୍ୟାଡମିଣ୍ଟନ ଏବଂ ଫୁଟବଲରେ ମଧ୍ୟ ଭାରତ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଆସନ୍ତୁ ଶୁଣିବା ଏକ ରିପୋର୍ଟ।
ଆବୁଧାବିରେ ଆଜି 17ମ ଏସିଆ କପ୍ କ୍ରିକେଟ୍ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ରେ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ମ୍ୟାଚ୍ ଆରମ୍ଭ ହେବ। ସେପ୍ଟେମ୍ବର 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 8 ଦଳ ଭାଗ ନେଉଛନ୍ତି। ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ କ୍ରିକେଟ୍ ଦଳ ତା'ର ଅଭିଯାନ ଆରମ୍ଭ କରିବ। ତାଜିକିସ୍ତାନର ହିସୋର କେନ୍ଦ୍ରୀୟ ଷ୍ଟାଡିୟମ୍ରେ କାଫା ନେସନ୍ସ କପ୍ ଫୁଟବଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଲାଗି ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଓମାନକୁ ପରାସ୍ତ କରିଛି। ଆଜିଠାରୁ ହଂକଂ ଓପନ୍ 2025 ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ 2 ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଭାରତର ନେତୃତ୍ୱ ନେବେ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଅନୁଷ୍ଠିତ ହେବ ନିର୍ବାଚନ। ବନ୍ୟା ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ସାମାଜିକ ଗଣମାଧ୍ୟମ ଉପରେ ଜାରି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ନେପାଳ ସରକାର। ଆଜିଠାରୁ 8-ଦିନିଆ ଭାରତ ଗସ୍ତରେ ଆସିବେ ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଆବୁଧାବିରେ ଆଜିଠାରୁ ଆରମ୍ଭ ହେବ 17ଶ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।